పొదపరిచారు. శోక
45. माता के मोचिता देखी करो ये क्रंदना, माता के मोचिता देखी करो ये क्रंदना। माता के ताड़ना पर बाबू मोदो हस्ते कैला माता के तारना, माता के मोचिता देखी करे क्रंदना। बाबू मृदु हस्ते कैला माता के ताड़ना, माता के मोचि देखी करे क्रंदना।
थरे शिशु श्री चैतन्य महाप्रभु कोमल हाथ से माता को आघात कले ଏବଂ ମାତା ଛଳନା କରି ମୂର୍ଚ୍ଛିତ ହୋଇଗଲେ। ଏହା ଦେଖି ମହାପ୍ରଭୁ କାନ୍ଦିବାକୁ ଲାଗିଲେ। ଶୋକରେ କୌଣସି ହେବାକୁ ନାହିଁ, ପରବର୍ତ୍ତୀ ଶୋକ ପାଠ କରିବା ଶୋକ 46।
ନାରୀ ଗଣ କହେ ନାରୀ କେଳ ଦେହ ଆଣି ତବେ ସୁସ୍ଥ ହେବେ ନା ତୁମାର ଜନନୀ।
ଅର୍ଥାତ୍ ପଡ଼ୋଶୀ ମହିଳାମାନେ ଆସି କହିଲେ କେଉଁଠୁ ଗୋଟିଏ ନଡ଼ିଆ ଦେଇ ଆଣି ଆଣ, ତାହେଲେ ତୁମର ମା ଆରୋଗ୍ୟ ହୋଇଯିବ। ଏ ଶୋକରେ କୌଣସି ଭାବ ନାହିଁ, ପରଶୋକ 47।
ବାହିରେ ଆଣିଲେ ନ ଦୁଇ ନାରୀ ଖେଳ ଦେଖିଆ ପର୍ବ ହେଲ ବିସ୍ମିତ ସକଳ।
ଅର୍ଥାତ୍ କହୁଁ ମହାପ୍ରଭୁ ସାଙ୍ଗେ ସାଙ୍ଗେ ଘରୁ ବାହାରକୁ ଗଲେ ଏବଂ ଦୁଇଟି ନଡ଼ିଆ ଧରି ଆସି ହାଜର ହେଲେ। ଏପରି ଆଶ୍ଚର୍ଯ୍ୟ କାର୍ଯ୍ୟ ଦେଖି ସମସ୍ତ ନାରୀଗଣ ଚକିତ ହୋଇଗଲେ। ଏସବୁ ଭାବ ନାହିଁ, ପର ଶୋକ 48।
ପ୍ରଭୁ ଶିଶୁ ସଙ୍ଗେ ସ୍ନାନ କରିଲ ଗଙ୍ଗାକେ କନ୍ୟା କଣ ଦେବତା ପୂଜିତେ।
ବେଳେବେଳେ ଅନ୍ୟ ପିଲାମାନଙ୍କ ସାଙ୍ଗରେ ଯାଇ ଗଙ୍ଗା ନଦୀରେ ସ୍ନାନ କରନ୍ତି ଏବଂ ପଡ଼ୋଶୀ ବାଳିକାଗଣ ମଧ୍ୟ ସେଠାକୁ ଆସି ନାନା ଦେବତା ପୂଜା କରନ୍ତି। ଭାରତରେ କହୁଛନ୍ତି ଯେ ବୈଦିକ ପ୍ରଥା ଅନୁସାରେ 10-12 ବର୍ଷର ବାଳିକାମାନେ ଗଙ୍ଗାରେ ସ୍ନାନ କରିବାକୁ ଯାଆନ୍ତି ଏବଂ ଭବିଷ୍ୟତରେ ଉପଯୁକ୍ତ ପତି ପାଇବାକୁ ପ୍ରାର୍ଥନା କରି ସ୍ୱତନ୍ତ୍ର ଭାବେ ଭଗବାନ ଶିବଙ୍କୁ ପୂଜା କରନ୍ତି। ସେମାନେ ବିଶେଷ କରି ଭଗବାନ ଶିବଙ୍କ ଭଳି ସ୍ୱାମୀ ପାଇବାକୁ ଇଚ୍ଛା କରନ୍ତି, କାରଣ ଭଗବାନ ଶିବ ଅତ୍ୟନ୍ତ ଶାନ୍ତ ଏବଂ ତତ୍ସଙ୍ଗେ ସଙ୍ଗେ ସବୁଠାରୁ ବଳି ଶକ୍ତିଶାଳୀ ଅଟନ୍ତି। ତେଣୁ ପୂର୍ବକାଳରେ ହିନ୍ଦୁ ପରିବାରର ଛୋଟ ବାଳିକାମାନେ ଭଗବାନ ଶିବଙ୍କୁ ପୂଜା କରୁଥିଲେ, ବିଶେଷ କରି ବୈଶାଖ ମାସରେ। କେବଳ ବୟସ୍କ ଲୋକଙ୍କ ପାଇଁ ନୁହେଁ, ଛୋଟ ପିଲାମାନଙ୍କ ପକ୍ଷରେ ମଧ୍ୟ ଗଙ୍ଗାରେ ସ୍ନାନ କରିବା ଏକ ଅତ୍ୟନ୍ତ ଆନନ୍ଦର ବିଷୟ।
ଚୈତନ୍ୟ ଚୈତନ୍ୟ ମହାପ୍ରଭୁଙ୍କର ଚରିତ୍ର ବର୍ଣ୍ଣନା କରାଯାଇଛି। ତିନୋଟି ଲୀଳା ରହିଛି ଭଗବାନଙ୍କର, ଚୈତନ୍ୟ ମହାପ୍ରଭୁଙ୍କର ଆଦ୍ୟ ଲୀଳା, ମଧ୍ୟ ଲୀଳା ଏବଂ ଅନ୍ତ ଲୀଳା। ଆଦରଣୀୟରେ ମହାପ୍ରଭୁ ପ୍ରଥମ 24 ବର୍ଷ ଯେଉଁ ସବୁ ଲୀଳା କରିଥିଲେ ନଦିଆ ନବଦୀପରେ ସେ ବିଷୟରେ କୃଷ୍ଣ କବିଦାସ ଗୋସ୍ୱାମୀ ବର୍ଣ୍ଣନା କରିଛନ୍ତି। ଚୈତନ୍ୟ ଚରିତାମୃତ ମୂଳ ଲେଖକ ହେଉଛନ୍ତି ବୃନ୍ଦାବନ ଦାସ ଠାକୁର, ଯିଏକି ବ୍ୟାସଦେବଙ୍କର ଅବତାର ବୋଲି କୁହାଯାଉଛି। ବୃନ୍ଦାବନ ଦାସ ଠାକୁର ଯେତେବେଳେ ଚୈତନ୍ୟ ଚରିତାମୃତ ବର୍ଣ୍ଣନା କଲେ ବା ରଚନା କଲେ, ସେତେବେଳେ ସେ ନିତ୍ୟାନନ୍ଦ ପ୍ରଭୁଙ୍କ ଭାବରେ ସେହି ଭାବରେ ସେ ରହିଗଲେ, ଯେଉଁଥିପାଇଁ କି ଚୈତନ୍ୟ ମହାପ୍ରଭୁଙ୍କର ଅନ୍ତର୍ବିକାଶ ବିସ୍ତାର ଭାବରେ ବର୍ଣ୍ଣନା କରିପାରିଲେ ନାହିଁ। ସେଥିପାଇଁ ବୃନ୍ଦାବନରେ ଯେତେବେଳେ କୃଷ୍ଣ କବିରାଜ ଗୋସ୍ୱାମୀ ପହଞ୍ଚିଲେ, ସେଠି ବୃନ୍ଦାବନବାସୀମାନେ ସେମାନେ ତାଙ୍କୁ ଅନୁରୋଧ କଲେ ଯେ ଆପଣ ଚୈତନ୍ୟ ମହାପ୍ରଭୁଙ୍କର ଯେଉଁ ଅନ୍ୟ ସବୁ ବାକି ଲୀଳା ସବୁ ରହିଛି ସେ ବର୍ଣ୍ଣନା କରନ୍ତୁ। ତେଣୁ କୃଷ୍ଣଦାସ କବିରାଜ ଗୋସ୍ୱାମୀ ଯଦିଓ ଅତ୍ୟନ୍ତ ବୃଦ୍ଧ ବୟସରେ ପରିଣତ ହୋଇଯାଇଥିଲେ, କିନ୍ତୁ ତଥାପି ସେ ବୃଦ୍ଧ ବୟସରେ ଏହି ଶାସ୍ତ୍ରକୁ ରଚନା କରିଛନ୍ତି। ତେଣୁ ଚୈତନ୍ୟ ଚରିତାମୃତରେ ଆମେ ଦେଖିବା ଯେଉଁ ଲୀଳା ସବୁ ଚୈତନ୍ୟ ଭାଗବତରେ ବିସ୍ତାର ଭାବରେ ବର୍ଣ୍ଣନା କରାଯାଇଛି, ସେ ଲୀଳାକୁ କୃଷ୍ଣଦାସ କବିରାଜ ଗୋସ୍ୱାମୀ ସଂକ୍ଷେପରେ ବର୍ଣ୍ଣନା କରିଛନ୍ତି ଚୈତନ୍ୟ ଚରିତାମୃତ। ଏବଂ ଯେଉଁ ଲୀଳା ଚୈତନ୍ୟ ଭାଗବତରେ ସଂକ୍ଷେପରେ ବର୍ଣ୍ଣନା କରାଯାଇଛି, ସେହି ଲୀଳାକୁ ଚୈତନ୍ୟ ଚରିତାମୃତରେ ବିସ୍ତାର ଭାବରେ ବର୍ଣ୍ଣନା କରାଯାଇଛି। ଶ୍ରୀମଦ୍ ଭାଗବତରେ ମଧ୍ୟ ଚୈତନ୍ୟ ମହାପ୍ରଭୁଙ୍କ ଲୀଳା ବର୍ଣ୍ଣନା କରାଯାଇଛି। ଆଉ ସେ ଶ୍ରୀମଦ୍ ଗୌରବ ବିଷୟ ମହାରାଜ କହନ୍ତି, ଚୈତନ୍ୟ ଶ୍ରୀମଦ୍ ଭାଗବତରେ ଯେଉଁ ଲୀଳା ସବୁ ବର୍ଣ୍ଣନା କରାଯାଇଛି, ଇଏ ମଧ୍ୟ ଚୈତନ୍ୟ ମହାପ୍ରଭୁଙ୍କ ଲୀଳା, କିନ୍ତୁ ଇଏ ପରୋକ୍ଷ ଭାବରେ ବର୍ଣ୍ଣନା କରାଯାଇଛି। ଶ୍ରୀମଦ୍ ଭାଗବତର ଏକାଦଶ ଖଣ୍ଡ ପଞ୍ଚମ ଅଧ୍ୟାୟ ପ୍ରତିଶ ଲୋକ ସେଟା କୁହାଯାଇଛି ପ୍ରତିଶମ ସେ ପାଖପାଖି ଯେ ଚପା ସୁଦୁଷ୍କର୍ଯ୍ୟ ସୁରକ୍ଷିତ ରାଜ୍ୟଲକ୍ଷ୍ମୀ ଧାର୍ମିଷ୍ଠା ଆଦ୍ୟତ୍ୟ ମାୟା ମୃଗମ ଦୈତ ମଧାବ ବନ୍ଦେ ମହାପୁରୁଷତେ ଚରଣାରବିନ୍ଦ। ଯେଉଁ ତ୍ୟାଗ କରିହବ ନାହିଁ ତତ୍ତ୍ୱା ସୁଦୁଷ୍କର୍ଯ୍ୟ, ଯାହାକୁ ତ୍ୟାଗ କରିବାଟା ଏତେ ସହଜ ନୁହଁ, ବହୁତ କଷ୍ଟ ସାଧ୍ୟ, ତାକୁ ଭଗବାନ ତ୍ୟାଗ କରିଛନ୍ତି। ସୁରକ୍ଷିତ ଯଦିଓ ସେ ସବୁ ବସ୍ତୁ ସୁର ବା ଦେବତାମାନଙ୍କ ଦ୍ୱାରା ଇଚ୍ଛିତ, ଦେବତାମାନେ ଆକାଂକ୍ଷା କରନ୍ତି, କିନ୍ତୁ ତାକୁ ମଧ୍ୟ ତ୍ୟାଗ କରିଛନ୍ତି ଭଗବାନ। ରାଜ୍ୟଲକ୍ଷ୍ମୀ ଯେଉଁ ରାଜ୍ୟ ବା ତାଙ୍କ ଯେଉଁ ଧନ ସମ୍ପତ୍ତି ସବୁ ରହିଛି ସେସବୁ ତ୍ୟାଗ କରିଛନ୍ତି ଭଗବାନ। ଏବଂ ଚକ୍ରା ସୁଦୁଷ୍କର୍ଯ୍ୟ ସୁରକ୍ଷିତ ରାଜ୍ୟ ଧର୍ମିଷ୍ଠ ଆଦ୍ୟବଶସା ଜଗାଭରଣ୍ୟ, ଧର୍ମିଷ୍ଠ ଆଦ୍ୟବଶସା ଯେଉଁ ଗୁରୁଙ୍କର କଥାକୁ ବା ପିତାଙ୍କର କଥାକୁ ବା ଜଣେ ଆର୍ଯ୍ୟର ବଚନକୁ ଗ୍ରହଣ କରିକି ଧର୍ମିଷ୍ଠ ଆଦ୍ୟବଶସା ଜଗାଧ ଅରଣ୍ୟ ଅରଣ୍ୟକୁ ଚାଲିଯାଇଥିଲେ। ତେଣୁ ତାପରେ ସେ ଉଦାହରଣ କ'ଣ କଲେ, ଯେତେବେଳେ ମାୟା ମୃଗମ ଦୈତ୍ୟ ଅନୁଭାବ ମାୟା ମୃଗ ପଛରେ, ଯେମିତି ଆମର ଭଗବାନ ରାମଚନ୍ଦ୍ର ମହାପ୍ରଭୁ ମାୟା ମୃଗ ପଛରେ ଭାବିତ ହୋଇଥିଲେ, ଚୈତନ୍ୟ ମହାପ୍ରଭୁ ଯେଉଁମାନେ ଆମେ ଆମେ ସମସ୍ତେ ଜୀବମାନେ ଏ ମାୟା ମୃଗ ପଛରେ ଭାବିତ ହେଉଛନ୍ତି। ମୃଗଟା ଯେଉଁ ଭଗବାନ ରାମଚନ୍ଦ୍ର ଯେଉଁ ମୃଗ ପଛରେ ଭାବିତ ହୋଇଥିଲେ ସେ ପ୍ରକୃତ ମୃଗ ନୁହଁ, ସେ ହେଉଛି ମାୟା ମୃଗ, ମାରିଚ ସୁନାର ମୃଗ ବେଶରେ ଆସିକରି ସୀତାଙ୍କୁ ପ୍ରଲୋଭନ ଦେଖାଇଥିଲେ। ତେଣୁ ସେ ଆମେମାନେ ମଧ୍ୟ ମାୟାର ମାୟାରୂପକ ମୃଗ ଦ୍ୱାରା ପ୍ରଚାରିତ ଭାବିତ ହେଉଛି, ମୃଗ କୃଷ୍ଣା କହୁଛନ୍ତି, ମୃଗ କୃଷ୍ଣା। ମୃଗ କୃଷ୍ଣା କ'ଣ, ଯେଉଁମାନେ ମରୁଭୂମିରେ ଦେଖିବା ଜଣାପଡ଼ିବ ଯେମିତି ଆଗରେ ଜଳ ଅଛି, ତେଣୁ ମୃଗ ଧାଇଁକି ଯିବ ସେଠି ଯାଇ ପହଞ୍ଚିବା ଯେତେବେଳେ ସେଠି ଜଳ ନଥିବ ଆଉ ଟିକେ ଆଗରେ ଥିବ, ଏଇଭଳି ଭାବେ ଲାଗିବ, ଏମିତି ଧାଇଁ ଧାଇଁକି ତା'ର ପ୍ରାଣ ଚାଲିବ। ସେଭଳି ଭାବରେ ଏ ଜଗତରେ ଆମେ ଯେଉଁ ମୃଗ କୃଷ୍ଣା ଆମ ଭାବିତ ହେଉଛେ, ଭୌତିକ ଜଗତର ଯେଉଁ ଆସକ୍ତି ଆମର ରହିଛି, ଭୌତିକ ଜଗତର ଯେଉଁ ଆସକ୍ତି ରହିଛି, ଭୌତିକ ଜଗତର ଉପଭୋଗ କରିବା ପାଇଁ ଯେଉଁ ବାସନା ରହିଛି, ଏଇ ବାସନା ଦ୍ୱାରା ଭାବିତ ହେଇକି ଆମେ ଯେଉଁ ଭାବିତ ହେଉଛେ, ଏଇମାନଙ୍କୁ ଉଦ୍ଧାର କରିବା ପାଇଁ ଚୈତନ୍ୟ ମହାପ୍ରଭୁ ଯାଇଥିଲେ ବା ସନ୍ନ୍ୟାସ ଗ୍ରହଣ କରିଥିଲେ। ମାୟା ମୃଗମ ଦୈତ୍ୟ ଅନୁଧାବ ବନ୍ଦେ ମହାପୁରୁଷ ଚରଣାରବିନ୍ଦମ୍, ସେହି ମହାପୁରୁଷଙ୍କର ସେହି ଭଗବାନ ରାମଚନ୍ଦ୍ରଙ୍କର ସେହି ଭଗବାନ କୃଷ୍ଣଚନ୍ଦ୍ରଙ୍କର ସେହି ଭଗବାନ ଗୌରଚନ୍ଦ୍ରଙ୍କର ମୁଁ ଆମେ ପ୍ରଣାମ କରୁଛୁ ଭଗବାନ ବନ୍ଦେ ମହାପୁରୁଷକୁ ଚରଣ ସେହି ମହା ଭଗବାନଙ୍କର ତାଙ୍କ ଚରଣ ପ୍ରଣାମରେ ଆମେ ବନ୍ଦନା କରୁଛୁ ତେଣୁ ଭାଗବତରେ ଯେଉଁ ସବୁ କଥା କହିଲି ଭଗବାନ କୃଷ୍ଣଚନ୍ଦ୍ର ବିଷୟରେ ଧ୍ୟାନ ହେଉଛି ସେ ସେହି ଚୈତନ୍ୟ ମହାପ୍ରଭୁଙ୍କର ପରୋକ୍ଷ ଭାବରେ ବର୍ଣ୍ଣନା କରାଯାଇଛି କିନ୍ତୁ ଶ୍ରୀମଦ୍ ଭାଗବତରେ ଯେଉଁ କଥା ଏତେ ବିସ୍ତାର ଭାବରେ ବର୍ଣ୍ଣନା କରାଯାଇନଥିଲା ତାକୁ ଆହୁରି ବିସ୍ତାର ଭାବରେ ଚୈତନ୍ୟ ଚୈତନ୍ୟ ଭାବରେ ବର୍ଣ୍ଣନା କରାଯାଇଛି ତେଣୁ ଏହି ଯେଉଁ ଆଦିଲୀଳାରେ କୃଷ୍ଣନାଥ ପ୍ରଭୁ ସ୍ୱାମୀ ଆଦିଲୀଳାରେ ମହାପ୍ରଭୁଙ୍କର ପ୍ରଥମ 24 ବର୍ଷର ଲୀଳାକୁ ବର୍ଣ୍ଣନା କରିଛନ୍ତି ତେଣୁ ଏହି ଯେଉଁ 14 ଅଧ୍ୟାୟରେ ଏଇଟାକୁ ସଂକ୍ଷେପରେ ଭଗବାନଙ୍କର ଯେଉଁ ଲୀଳା ସବୁ ହୋଇଥିଲା ତାକୁ ସଂକ୍ଷେପରେ ବର୍ଣ୍ଣନା କରାଯାଇଛି ଯେମିତି ଆମେ ଦେଖିବା ଭଗବାନ କୃଷ୍ଣଙ୍କର ଯେଉଁ ଲୀଳା ରହିଛି ଦଶମ ସ୍କନ୍ଧରେ ବିସ୍ତାର ଭାବରେ ବର୍ଣ୍ଣନା କରାଯାଇଛି କିନ୍ତୁ ତାକୁ ବିସ୍ତାର ଭାବରେ ବର୍ଣ୍ଣନା କରିବା ପୂର୍ବରୁ ନବମ ସ୍କନ୍ଧର 24 ଅଧ୍ୟାୟରେ ସୁବ୍ରତ ସ୍ୱାମୀ ସଂକ୍ଷେପରେ ବର୍ଣ୍ଣନା କରିଛନ୍ତି ତେଣୁ ସେହି ଭଳିଆ ଚୈତନ୍ୟ ମହାପ୍ରଭୁଙ୍କର ଯେଉଁ ଲୀଳା ରହିଛି ବିସ୍ତାର ଭାବରେ ବର୍ଣ୍ଣନା କରାଯିବ ତାକୁ ସଂକ୍ଷେପରେ ସେ ବର୍ଣ୍ଣନା କରିଛନ୍ତି ଏ ବାଲ୍ୟଲୀଳାର କଥାବାର୍ତ୍ତା ହେଉଛି ପ୍ରଭୁ ବୃଦ୍ଧୁ ହସ୍ତେ କହିଲ ମାତା କେ କାରଣ ଭଗବାନ ଯେମିତି ବାଲ୍ୟ ଅବସ୍ଥାରେ ବହୁତ ବହୁତ ନଟଖଟ ଯେଉଁଟା କୁହନ୍ତି ବହୁତ ଇଏ କରୁଥିଲେ ବହୁତ ଗଣ୍ଡଗୋଳ କରୁଥିଲେ ବା ଏଗୁଡ଼ିକ ବହୁତ ଉତ୍ପାଦ କରୁଥିଲେ ସେଇଭଳି ଭାବରେ ଚୈତନ୍ୟ ମହାପ୍ରଭୁଙ୍କ ମଧ୍ୟ ହ୍ରାସ କରାଯାଇଛି ଭଗବାନ କୃଷ୍ଣ ଚୈତନ୍ୟ ମହାପ୍ରଭୁ ଆସିଛନ୍ତି ଯେଉଁଟାକ ତାଙ୍କର ମନବାଛ ପୂରଣ କରିବା ପାଇଁ ରହିଥିବା ଶ୍ରୀ ରାମାୟା ପ୍ରଣୟ ମହିମା କିନ୍ତୁ ସମ୍ବା ନାଇବା ସ୍ୱାଦ ମଧୁରିମା କିନ୍ତୁ ସମ୍ବା ମଧ୍ୟ ସଖ୍ୟ ଚାଷ ମଦନ ତେଜସ୍ୱ ଭାବାଢ୍ୟ ସମଧନୀ ସଚିକାର ସିନ୍ଧୁ ମରିନ୍ଦୁ ରାଧାରାଣୀଙ୍କର ଭାବ ଯେଉଁ ରହିଛି ଯେଉଁ ଆନନ୍ଦ ପ୍ରାପ୍ତ ହେଉଛନ୍ତି ସେ କିଭଳି ଭାବରେ ସେ ମୋତେ ଅନୁଭବ କରି ଭଗବାନ କୃଷ୍ଣଙ୍କୁ ଅନୁଭବ କରି ରାଧାରାଣୀ କିଭଳି ଭାବରେ ସୁଖ ପ୍ରାପ୍ତ ହେଉଛନ୍ତି ଏବଂ ସେ ଯେଉଁ ଭାବ ରହିଛି ସେ ଯେଉଁ ରସ ରହିଛି ସେ ରସ କିଭଳି ଭାବରେ ଏହିସବୁ ତାଙ୍କର ଯେଉଁ ବାଞ୍ଛା ରହିଥିଲା ତିନୋଟି ବାଞ୍ଛା ପୂରଣ କରିବା ପାଇଁ ଭଗବାନ କୃଷ୍ଣ ଚୈତନ୍ୟ ମହାପ୍ରଭୁରେ ଆସିଛନ୍ତି ତେଣୁ ବାସୁଦେବ ଘୋଷ କହୁଛନ୍ତି ଯେଇ ଗୌର ସେଇ କୃଷ୍ଣ ସେଇ ଜଗନ୍ନାଥ ଯେ ଗୌରାଙ୍ଗ ମହାପ୍ରଭୁ ସେଇ ହେଉଛନ୍ତି କୃଷ୍ଣ ଏବଂ ସେଇ ହେଉଛନ୍ତି ଜଗନ୍ନାଥ ଯେଇ ଗୌର ସେଇ କୃଷ୍ଣ ସେଇ ଜଗନ୍ନାଥ ତେଣୁ କୃଷ୍ଣ ଲୀଳାରେ ଭଗବାନ ଯେଭଳି ଭାବରେ ବିଭିନ୍ନ ପ୍ରକାର ସବୁ ତାଙ୍କର ବାଲ୍ୟଲୀଳା ସବୁ କଥା ଜାଣିବ ବର୍ଣ୍ଣନା ହେବ ବାର ଅଧ୍ୟାୟ ପର୍ଯ୍ୟନ୍ତ ଭଗବାନଙ୍କର ବାଲ୍ୟଲୀଳା ସବୁ ବର୍ଣ୍ଣନା କରାଯିବ 5 ବର୍ଷ ପର୍ଯ୍ୟନ୍ତ ଲୀଳା ସବୁ ରହିଛି ତେଣୁ ସେଭଳି ଭାବରେ ଗୌରାଙ୍ଗ ମହାପ୍ରଭୁ ମଧ୍ୟ କେତେବେଳେ ଥିଲା ଦିନେ 5 ବର୍ଷରେ ଥରେ ପ୍ରଭୁ ମୃଦୁ ହସ୍ତେ କହିଲା ମାତା କି କାରଣ ହାତ ଖୁବ କୋମଳ ହାତ ଭଗବାନଙ୍କର ପୂର୍ବରୁ ବର୍ଣ୍ଣନା କରାଯାଇଛି ନା କଞ୍ଚ ଦୀର୍ଘ ତାଙ୍କର ଯେଉଁ ବାହୁ ରହିଛି ଆଗାମ ଲମ୍ବିତ ବୁଝଉ ଦୀର୍ଘ ବାହୁ ଏ ମହାପୁରୁଷର ଲକ୍ଷଣ ପ୍ରତିଷ୍ଠିତ ଲକ୍ଷଣ ସେ ବର୍ଣ୍ଣନା କରାଯାଇଛି ତେଣୁ ଭଗବାନଙ୍କର ସେଇ ଦୀର୍ଘ ବାହୁରେ ହସ୍ତକମଳ ବୋଲି କୁହାଯାଉଛି ଭଗବାନଙ୍କର ତେଣୁ ସେଇ ହସ୍ତକମଳ ବି ବହୁତ କୋମଳ ବହୁତ ବହୁତ କୋମଳ ଭଗବାନଙ୍କର ହସ୍ତ ସେଇ ହସ୍ତରେ ମୃଦୁ ହସ୍ତେ କହିଲେ ମାତା କେ କାରଣ ମାଙ୍କୁ ତାଙ୍କୁ ପିଟି ଦେଇଛନ୍ତି ତାଙ୍କ ହାତରେ ପିଟିଛନ୍ତି ତେଣୁ ମା କ'ଣ କରେ ନା ମାତା କି ମୂର୍ଚ୍ଛିତାରେ ଦେଖି କରେ କ୍ରନ୍ଦନ ମା ମଧ୍ୟ ପିଲା ବାଲ୍ୟଲୀଳାରେ ମା ମଧ୍ୟ ଠାକୁର ନେଇକି ସେ ମଧ୍ୟ ଅଭିନୟ କରି ମୂର୍ଚ୍ଛା ହେଇଯାଇଛନ୍ତି ଯେମିତି ବହୁତ ଜୋରରେ ନାଚିଲେ ଏହା ମୂର୍ଚ୍ଛା ହେଇଯାଏ ସେଭଳି ଭାବରେ ମା ମଧ୍ୟ ଅଶକ୍ତି ମାତା ସେ ମଧ୍ୟ ମୂର୍ଛା ହେଇଯାଇଛନ୍ତି ତେଣୁ ମହାପ୍ରଭୁ ହେଉଛନ୍ତି ସବୁ ଭଗବାନଙ୍କର ଯେକୌଣସି ଲୀଳା ବା ଇଏ ହେଉଛି ଅଭିନୟ ଭଗବାନଙ୍କର ଲୀଳା ସବୁ ଅଭିନୟ ସବୁ ରହିଛି ଅଭିନୟ ଭଗବାନଙ୍କର ସବୁ ପୂର୍ଣ୍ଣ ଭାବରେ ଅଭିନୟ ସେଥିରେ କୌଣସି ତାହେଲେ କୌଣସି ଅପୂର୍ଣ୍ଣତା ନାହିଁ ଆମେ ଯେମିତି ଦେଖୁଛେ ଡ୍ରାମାରେ ସବୁ ବିଭିନ୍ନ ପ୍ରକାର ନାଟକରେ ସବୁ ରୋଲ୍ କରୁଛନ୍ତି ଅଭିନୟ କରୁଛନ୍ତି ତାଦେହରେ ଆମର ସବୁ ତ୍ରୁଟି ରହିଯାଉଛି କାରଣ ଆମେ ଅପୂର୍ଣ୍ଣ ପୂର୍ଣ୍ଣ ନୁହଁ
କିନ୍ତୁ ମହାପ୍ରଭୁ ହେଉଛନ୍ତି ପୂର୍ଣ୍ଣ, ତେଣୁ ତାଙ୍କର ସମସ୍ତ ଲୀଳା ମଧ୍ୟ ବହୁତ
ପରଫେକ୍ଟ ଯୋଉ କୁହାଯାଏ
ପୂର୍ଣ୍ଣ ଭାବରେ
ପରଫେକ୍ଟ ଲୀଳା ମହାପ୍ରଭୁ।
ତେଣୁ ଏଇ ଲୀଳାକୁ କୁନ୍ତିଦେବୀ ମଧ୍ୟ ବିମୋଚନ ଦେଇଛନ୍ତି।
ଭଗବାନ ଯେତେବେଳେ ଭଗବାନ ପରେ ମହାଭାରତ ଯୁଦ୍ଧ ଶେଷ ହେଲା ପରେ ଯେତେବେଳେ ମହାପ୍ରଭୁ ଭଗବାନ ଚାହୁଁଛନ୍ତି ଫେରି ଆସିବା ଦ୍ୱାରକାକୁ, ସେଇ ସମୟରେ କୁନ୍ତିଦେବୀ ତାଙ୍କୁ ସ୍ତୁତି କରିଛନ୍ତି।
ସେଇ ସ୍ତୁତିରେ ସେ କହୁଛନ୍ତି ଭଗବାନଙ୍କର ସ୍ତୁତି, ତାଙ୍କର ସିଏ ଏବେ କ'ଣ ହେବ ପୁତ୍ରା ହେବେ, ତାଙ୍କ ଭାଇଙ୍କ ପୁଅ ପୁତ୍ରା ହେଉଛି, ସେ ତାଙ୍କୁ ପ୍ରାର୍ଥନା କରିଛନ୍ତି, ସ୍ତୁତି କରିଛନ୍ତି। ପ୍ରଥମ ସମୟ ଅଷ୍ଟମ ଅଧ୍ୟାୟରେ ବହୁତ ସ୍ତୁତି କୁନ୍ତିଦେବୀ କରିଛନ୍ତି। ସେଇ ସ୍ତୁତିରେ ସେ କହୁଛନ୍ତି ଯେ ଆପଣ ଭଗବାନ ଯିଏକି ମୃତ୍ୟୁ ମଧ୍ୟ ତାଙ୍କ ଭୟ କରୁଛନ୍ତି, ମୃତ୍ୟୁ ସ୍ୱୟଂ ମୃତ୍ୟୁ ମଧ୍ୟ ଭଗବାନ ଭୟ କରୁଛନ୍ତି, କାଳ ମଧ୍ୟ ଭଗବାନଙ୍କ ଅଧୀନରେ ଚାଲିଛନ୍ତି। କିନ୍ତୁ ସେଇ ଭଗବାନ ଯେ ମାଆଙ୍କର ହାତରେ ଦୃଷ୍ଟି ଦେଖିକି ଭୟଭୀତ ହେଇଯାଇଛନ୍ତି ଏବଂ ପ୍ରଣାମ କରୁଛନ୍ତି, ଯୋଉ ଆମର ଦାମୋଦର ଷ୍ଟକ ବର୍ଣ୍ଣନା କରେ, ନମାମିଶ୍ୱରମ ସଚ୍ଚିଦାନନ୍ଦ ରୂପମ, ଏ ସଚ୍ଚିଦାନନ୍ଦ ରୂପ ତାଙ୍କର କୌଣସି ପ୍ରକୃତିରେ ଭୟ ନାହିଁ, କିନ୍ତୁ ମାଆଙ୍କର ହାତରେ ଦୃଷ୍ଟି ଦେଖିକିରି ସେ ଭୟ କରିଦେଉଛନ୍ତି। ଉଦନ୍ତମ ମୋ ନେତ୍ର ଯୁଗମ ଭୁଜନ୍ତମ କରମ ପଦ ଯୋଗୁଣ ସାକାନ୍ତ ନେତ୍ର, ତାଙ୍କର ନେତ୍ରକୁ ହାତରେ ଭୁଜନ୍ତ ବା ମଳୁଛନ୍ତି, ତାଙ୍କର ଆଖିକୁ ଭୟ ଏତେ ଭୟ କରିଯାଇଛନ୍ତି, ଏବଂ କ୍ରନ୍ଦନ ଦ୍ୱାରା ତାଙ୍କର ଚକ୍ଷୁରେ ଯେଉଁ କଳା ଲଗାହେଇଛି ସେ କଳା ମଧ୍ୟ ଜଳରେ ବା ତାଙ୍କର ଅଶ୍ରୁରେ ସେ କଳା ସବୁ ତାଙ୍କର ମୁହଁ ସାରା ମୁଖ ସାରା କଳା ହେଇଯାଉଛି, ଏବଂ ସେ ଭୟରେ କ୍ରନ୍ଦନ କରୁଛନ୍ତି। ଏଇ ଯେଉଁ ଲୀଳାକୁ କୁନ୍ତିଦେବୀ ଦର୍ଶନ କରିଛନ୍ତି, ଯଦିଓ ସେମାନେ ବନବାସରେ ଥିଲେ, କୁନ୍ତିଦେବୀ ପାଣ୍ଡବମାନେ ବନବାସରେ ଥିଲେ ସେହି ସମୟରେ, କିନ୍ତୁ ସେ ଆମର ଶିଶୁ ରାଧାନନ୍ଦ ମାଳ କୁହନ୍ତି ସେହି ସମୟରେ ସେ ଆସିଥିଲେ ବୃନ୍ଦାବନକୁ ଆସିଥିଲେ, ଭଗବାନଙ୍କର ଲୀଳାକୁ ସେ ଦେଖିଛନ୍ତି। ତେଣୁ ବର୍ତ୍ତମାନ ଯେତେବେଳେ ଭଗବାନ ଚାଲିଯିବା ପାଇଁ ବସିଛନ୍ତି, ସେତେବେଳେ ସେହି ପ୍ରାର୍ଥନା କରୁଛନ୍ତି ଯେ ଆପଣ ଯାହାକୁ ଆପଣଙ୍କୁ କାଳ ସ୍ୱୟଂ କାଳ ମଧ୍ୟ ଭୟ କରନ୍ତି, ସ୍ୱୟଂ ମୃତ୍ୟୁ ମଧ୍ୟ ଆପଣ ଭୟ କରନ୍ତି, କିନ୍ତୁ ଆପଣ ମାତାଙ୍କ ହାତରେ ଦୃଷ୍ଟି ଦେଖିକିରି ଭୟଭୀତ ହେଇଯାଉଛନ୍ତି, ପ୍ରଣାମ କରୁଛନ୍ତି, ଏବଂ ସେଇଟା କେବଳ ଡ୍ରାମା ନଥିଲା, ପ୍ରକୃତରେ ସେ ଭୟଭୀତ ହେଇଯାଇଥିଲେ। ତେଣୁ ମୋର କହିବା କଥା ଭଗବାନଙ୍କର ସବୁ ଲୀଳା ବା ସବୁ ଅଭିନୟ ପରଫେକ୍ଟ, ଏଥିରେ କୌଣସି ଅପୂର୍ଣ୍ଣତା ନାହିଁ। ତେଣୁ ମହାପ୍ରଭୁ ମଧ୍ୟ ବର୍ତ୍ତମାନ ଯେତେବେଳେ ଦେଖୁଛନ୍ତି ମାଆଙ୍କର ମୂର୍ଚ୍ଛା ହେଇଯାଉଛନ୍ତି, ସେତେବେଳେ ସେ କ୍ରନ୍ଦନ କରୁଛନ୍ତି। ତେଣୁ ତାଙ୍କ କ୍ରନ୍ଦନ ଶୁଣିକିରି ପାଖରେ ଯେଉଁ ସେ ନବଦୀପ ଯାଇ ଯେଉଁ ପାଖରେ ଯେଉଁ ଅଡ଼ୁସୀମାନେ ଥିଲେ ସେମାନେ ଆସିକିରି ନାରୀଗଣ କହେ ନାରୀ କେଳ ଦେହମାନ, ତେଣୁ କେତେଜଣ ସ୍ତ୍ରୀ ଲୋକମାନେ ସେ ଓଡ଼ିଶାରେ ସବୁ ଆସିଥିଲେ, ଏଇ କେତେଜଣ ନିମାଇଙ୍କର କ୍ରନ୍ଦନ ଶୁଣିକି ସବୁ ଆସିଛନ୍ତି, ଏବଂ ସେ କହୁଛନ୍ତି ଯେ ତମେ ତମେ ବର୍ତ୍ତମାନ ତମ ମାଆଙ୍କୁ ମାରିଛ, ସେ ମୂର୍ଖା ହେଇଯାଇଛନ୍ତି, ତେଣୁ ତମେ ଯଦି ଦୁଇଟି ନଡ଼ିଆ ଆଣିକି ଦେବ ପଇଡ଼ ନାରିକେଳ ପଡ଼ି ଆଣିକି ଦେବ, ତାହେଲେ ସେ ତମେ ସୁସ୍ଥ ହୋଇଗଲେ ତୁମର ଜଣାଣ, ତାହେଲେ ତମର ଜଣାଣ ତମ ମା ବର୍ତ୍ତମାନ ସୁସ୍ଥ ହେବେ, ସେ ନାରିକେଳ ଜଳକୁ ପାଣି କରିକି ନଡ଼ିଆ ପଇଡ଼ ପାଣି ପିଇକିରି ସେ ସୁସ୍ଥ ହେବେ, ସେ ମୂର୍ଖା କରିବ। ଏକଥା ଶୁଣିକି ତାପରେ ସେ କ'ଣ କଲେ ମହାପ୍ରଭୁ କ'ଣ କଲେ ନା ବାହାରେ ଜାଣିଆ ଆମେ ଲେନ ଦୁଇ ନାରିକେଳ ଦେଖିଆ ଅପୂର୍ବ ହୋଇଗଲା ବିସ୍ମିତ ସମୟ, ନଡ଼ିଆ ହେଲା କୋଇଲ ବାହାରେ କେଉଁଠି ଆମେ ସିନା ସବୁ ବିକ୍ରି ହେଉଛି ଘିନି ଆସେ, ସେ କେଉଁଠୁ ଆଣିବେ, ଗଛରୁ ଆଣିବାକୁ ପଡ଼ିବ, କିନ୍ତୁ ଚୈତନ୍ୟ ନିମାଇଙ୍କ ସେତେବେଳେ ନିମାଇଙ୍କ ହେଲା, ତେଣୁ ସିଏ ଯେଉଁ ଯାଇଛନ୍ତି ଯାଇକିରି ବାହାରେ ଦୁଇଟା କୋଇଲ ଘିନି ଆସି ପଳାଇ ଭଗବାନଙ୍କର ଏଇ ଲୀଳା ସବୁବେଳେ ଭଗବାନଙ୍କର ସବୁକିଛି ସଦୃଶ୍ୟ ପୂର୍ଣ୍ଣ, ସେ ଯାହା ଚାହିଁବେ ସବୁକିଛି ସେ ପ୍ରାପ୍ତ ହେଇପାରିବେ। ଯୋଉ କୁହାଯାଇଛି ଉପନିଷଦରେ ମନା କରାଯାଇଛି ଯେ ସିଏ ହେଉଛନ୍ତି ପରାଶ ଶକ୍ତି ବିବିଧ ସୁଯୋଗ ସ୍ୱାଭାବିକ ଜ୍ଞାନ ବଳ ପ୍ରିୟାସ ନ ତସ୍ୟ କାର୍ଯ୍ୟ କାରଣାଂଚ ବିଦ୍ୟତେ ନ ତଥା ସମସ୍ୟା ବିକଷ୍ଟ ଦୃଶ୍ୟତେ ପରାଶ ଶକ୍ତି ବିବିଧ ସୁଯୋଗ ସ୍ୱାଭାବିକ ଜ୍ଞାନ ବଳ ପ୍ରିୟାଚ।
আমার সব কিছু নাই কার্য কারণ রয়েছে, যে কোনসি কার্য সে আমি দেখুছে এই মন্দিরটি হয়েছি আর কারণ হয়েছে, কারণ কোন না এইসব বিভিন্ন প্রকার ইটা বা সিমেন্ট বালি এইসব রড ইত্যাদি দেখি এই মন্দিরটি হয়েছে, যাহা আমি সব দেখুছি মন্দিরের ভিতরে সব কিছু গোটে কারণ রয়েছে, কিন্তু ভগবান কোনসি কারণ নাই, সে হচ্ছে সর্বকারণ কারণ। কেন প্রশ্ন পচারি ভগবান যদি সমস্ত সৃষ্টি করছেন তাহলে ভগবান কে সৃষ্টি করে, এই ভগবান সংজ্ঞা হচ্ছে এটা, যাহা কে সৃষ্টি করে না সে হচ্ছে ভগবান, আর যে সুস্থ হয়েছেন সে ভগবান হয়ে পারবে না, আমি সব জীব হচ্ছে সুস্থ, আমি ভগবান হিসাবে আমি প্রকৃত সৃষ্টি হইন, যেহেতু ভগবান সবুজ রয়েছেন যে আমি মধ্যে সেইভাবে সবুজ রয়েছে, না যাতে প্রেতে বা কদাচি নায়ম ভূত্বা ভবিতা বা না ভূয়া অজো নিত্য শাশ্বত ইয়ং পুরাণ ন অন্যতে অন্যমান শরীরে, ভগবান কেবল অজ, ভগবান জন্ম নাই, ভগবান সেখানে গোটে নাম হচ্ছে ভগবান অজ, তেমন আমি ভগবান হিসাবে আমি মধ্যে অজ, আমার মধ্যে আমি মধ্যে সৃষ্টি হ, কিন্তু যেহেতু আমি ভৌতিক জগতরে রয়েছে সেপাই আমার এই শরীরের সৃষ্টি চাইছে, শরীর জন্ম হচ্ছে পুঁ কিছু কাল পরে পুঁ নষ্ট হচ্ছে, কিন্তু ভগবান সেগুলি নয়, ভগবান সবুজাই রয়েছেন সেপাই ভগবান নাম হচ্ছে অনাদি, দেখি এপরি সেগুলো অনেক রহলা নশ কার্য কারণ বিদ্যতে, তাঁকর কিছু কার্য কারণ নাই, সে স্বয়ং নিজে নিজের কারণ স্বাভাবিক স্বাভাবিক জ্ঞান বল ক্রিয়া এই তিনি ভাগে বিভক্ত করা হয়েছে ভগবানের শক্তি, জ্ঞান শক্তি বল শক্তি এবং ক্রিয়া শক্তি, এসব স্বাভাবিক ভাবে ভগবান চাইলে এই বৌদ্ধ জগৎ সৃষ্টি হোক সৃষ্টি হয়ে গেল, তেমন ভগবান যদি চাইলে নারী করতে আনিবা পাই তাকে পাই কোন অসুবিধা কম, তেমন মহাপ্রভু চালিগেলে যেতবে লীলা সে বর্ণনা করা দিব যেতবে তাঙ্কর পিতা জগন্নাথ মিশ্র দেহান্ত হয়েযাইছি সেতবে মা একুটিয়া রয়েছেন ঘরে তাঙ্কর ব্রাহ্মণ পরিবার দরিদ্র পরিবার ভিক্ষা করি আনুথিলে জগন্নাথ মিশ্র ভিক্ষা করি আনিকি চলুথিলে, বাহিরকে দেখা হলো দরিদ্র কিন্তু প্রকৃতরে সে ভগবান যেমন শরীর শরীরের পূর্ণ লক্ষ্মীপতি ভগবান আছেন তাঙ্কর কিন্তু দরিদ্র হবে, কিন্তু তথাপি মা যেতবে কহিবে তাঙ্কর অর্থ সরিযাইথিব শেষ হয়েযাইথিব অর্থ নথিব তেমন সে নিমাই কহিবে এ বর্তমান ঘরে আর কিছু ধন নাই তুমি কিছু ধনের ব্যবস্থা কর, তেমন মহাপুর চালিয়ে গঙ্গা নদীকে চালিয়ে সেই গুরু গালিয়ে দেবু কিছু সুবর্ণ স্বর্ণ মুদ্রা কিছু আনিকি আসি পৌঁছে, তেমন সেটাই মুঁ যাইছিলি গঙ্গা নদীতে স্নান করিবা পাইঁ সেই সবু এই সবু সুবর্ণ মুদ্রা সব পাইলি, তেমন মা সে আশ্চর্য হইয়া খুব সুবর্ণ মুদ্রা সব যেতবে যাতে পরে সুবর্ণ মুদ্রা আসি পৌঁছে যাচ্ছি, তেমন ভগবান অছন্তি সব সমস্ত ঐশ্বর্যপূর্ণ তেমন সে দুইটি নারিকেল বা দুই কইরা আনিকি পৌঁছাবে সাঙ্গে সাঙ্গে, কিন্তু এইসব দেখিকি যে স্ত্রীলোকমানে আসছিলে সেমানে আশ্চর্য হয়ে গেল যে বাহারে যায় না আনিলে না দুই নারিকেল দেখিয়া অপূর্ব হইল বৃষ্টির সফল সমস্ত বিস্মিত হয়ে গেলে, কিন্তু এই ছোট পিলাটা নদিয়া দুটাকে কইলা দুটাকে নিয়ে আসা কোন কোর্ট কইরা আনিয়া গেলে গছ চড়িকি আনিয়া পড়ব তাকে ব্যবস্থা দেওয়া পড়ব তাকে ডাকিয়া পড়ব যে এই চড়িকি আনিব এসব দরকার হবে, কিন্তু নিমাই চাঙ্গার মারাতে দুটি নদিয়া আনিতে সংসে পৌঁছল, তেমন এখন দেখি সব স্ত্রীলোকমানে আশ্চর্য হয়ে যাবে ভগবান তার লীলা এভাবে যে ভগবান সমস্তে আশ্চর্য গুরুত্ব হয়ে গেল ভগবান লীলা দেখি বৃন্দাবন দেখি ভগবান কে ঐশ্বর্য করছেন সাত বর্ষ বয়সের গোবর্ধন ধারণ কলে তথাপি সমস্ত মোহ হয়ে যাচ্ছে ভগবান वृंदावन भगवान का लीला होती है माधुर्य लीला भगवान का ऐश्वर्य सिद्ध न था जदि द्वारका भगवान को ऐश्वर्य लीला रही तथापि जो मैंने जादव मान से भगवान ऐश्वर्य से भगवान जो भगवान सहित जो लीला सब रही संपर्क रही संपर्क एभर रही था से भगवान ऐश्वर्य देखने प्रकृत से भगवान ऐश्वर्य को बुझीपारे से उद्धव जो भागवत तृतीय स्कंदर विद्रु को कौन जे भागवत तृतीय स्कंदर मना कर जादव मान बहुत हतभागा जदव नितराम कहीं जे संबसत न बुधरी मीना एक उड़ अहोगत दुर्भोल जदव नितराम अहो आश्चर्य उद्धव माँ भगवान का लीला जो शेष हो जाए विदुन को लीला स्मरण कर अहोगत दुर्भोय ये समस्त लोक जिते अच्छा समस्ते दुर्भाग दुर्भोग जदव नितराम विशेष भाव जादव मान दुर्भाग भी कौन जादव मान के सौभाग्य रही भगवान सहित लीला करद्धव कौन जादव मान बहुत दुर्भाग कहीं जे संबसत न देखो हरी संबसत भगवान सहित लीला सब कर भगवान विभिन्न लीला सब सहाय किंतु तथा से हरि भगवान को जानपारे ना जे संघर्ष को न बुध हरि केम जानपारे ना ना मीना उड़ुपम जमी उड़ुपम कह क्षीर समुद्र में चंद्र अच्छा उड़ुप चंद्र क्षीर समुद्र रही क्षीर समुद्र विभिन्न मछ मान अच्छा मीना अच्छा कि देखती चंद्र को से गोटे मीन गोटे मेणु भगवान जो लीला करती भगवान लीला एत परफेक्ट रही पूर्ण भगवान लीला समस्ते मोहित हो जाए जानपारती भगवान तेनाली मीमा ही बहुत अद्भुत लीला सब कर तथापि से लोक मैंने जानपारती हूँ भगवान ये भगवान ये भाव में विमयनी शक्ति रही विमयनी शक्ति द्वारा समस्त बोहित रही कहना समस्त देखिए आश्चर्य कौन कोई छोट पिलाटे जाए कौन कोई पिला नहीं आस भाव में बोहित पुणी आउ गए पीड़ा कृष्ण प्रजा प्रसाद कौन जो कबु शिशु संगे स्नान करेगा गंगा गंगा महाप्रभु लीला सब रही जय जय बुरा चांदे आरती को शोभा जानवी कटवाने जगन्ना भगवान जानवी भगवान कृष्ण कल सब लीला जो होता ये होता जमुना कूड़े जमुना नदी सब भगवान लीला होता जो जमुना तीर बड़ा चारी भगवान कृष्ण कल लीला सब जमुना नदी कूड़े जमुना कूड़ी ना जमुना नदी जमुना नदी सब भगवान विभिन्न लीला सब होता है विशेष भाव में भगवान जो रास लीला इत्यादि किंतु गंगा नदी जदि भगवान पादपद्मरु किंतु गंगा देवी भागवत में देखा गंगा देवी महात्मा मना कर भागवत द्वादश खंड शुद्ध उत्साह कौन निम्न गाना तथा गंगा जिते नदी मान अच्छे श्रेष्ठ होती गंगा देवी एवं भगवत विद्या स्वयं भगवान कहते जे कौन जाह्नवी कहती जाह्नवी गंगा देवी मोर विभूति तेनाली गंगा देवी महात्मा बहुत वर्णन कर किंतु भगवान जो आसे जमुना नदी सब लीला कले गंगा नदी में लीला कर आकबर आकबर बहुत विद्वान पंडित थे तेनाली जानको चाहिए
ପ୍ରକୃତରେ ଗଙ୍ଗା ଏବଂ ଯମୁନା ଭିତରେ କିଏ ଶ୍ରେଷ୍ଠ? କାରଣ ଗଙ୍ଗାଙ୍କର ମହାକୃଷି ବର୍ଣ୍ଣନା କରାଯାଇଛି, କିନ୍ତୁ ଭଗବାନ କୃଷ୍ଣ ସବୁ ଆସି ଲୀଳା କଲେ ସେ ସବୁ ଯମୁନା ନଦୀରେ ଲୀଳା କରିଥିଲେ, କିନ୍ତୁ ଆଙ୍କ ଭିତରେ କିଏ ଶ୍ରେଷ୍ଠ ସେ ଜାଣିବା ପାଇଁ ସେ ସମୟରେ ବୃନ୍ଦାବନରେ ପ୍ରତିରେ ଜୀବ ଗୋସ୍ୱାମୀ ଥିଲେ, ତେଣୁ ସେ ତାଙ୍କୁ ଖବର ପଠାଇଲେ ଜୀବ ଗୋସ୍ୱାମୀ। ତେଣୁ ଜୀବ ଗୋସ୍ୱାମୀ ସେ ବୃନ୍ଦାବନ ଛାଡ଼ି କୁଆଡ଼େ ବାହାରୁ ଗ୍ରାମ ରଖିଲେ, ତେଣୁ ତାଙ୍କ ପାଇଁ ବ୍ୟବସ୍ଥା କରାଗଲା, ଘୋଡ଼ାଘାଟିର ବ୍ୟବସ୍ଥା କରାଗଲା। ସେ ଘୋଡ଼ାଘାଟିରେ ଆସିଲେ, ଦିଲ୍ଲୀକୁ ଆସିଲେ, ଦରବାରକୁ ଆସିକରି ତାଙ୍କର ଉତ୍ତର ପ୍ରଦାନ କରିଛନ୍ତି। ଦେଖୁ ସେ ଯଦିଓ ଗଙ୍ଗା ଦେବୀ ଏବଂ ଯମୁନା ଦେବୀ ଦୁଇ ଜଣ ହେଉଛନ୍ତି ଶ୍ରେଷ୍ଠ, କିନ୍ତୁ ଆଙ୍କ ଭିତରେ ଯମୁନା ହେଉଛନ୍ତି ଅଧିକ ଶ୍ରେଷ୍ଠ। କାହିଁକି ନା ଭଗବାନ ଯମୁନା ନଦୀରେ ତାଙ୍କର ସବୁ ବିଭିନ୍ନ ଲୀଳା ସବୁ କରିଛନ୍ତି, କିନ୍ତୁ ଗଙ୍ଗା ଦେବୀ ତ ତାଙ୍କର ମନ ଦୁଃଖ ରହିଛି ଯେ ଭଗବାନ ସବୁ ଲୀଳା ସବୁ କରିଥିଲେ ଯମୁନା ନଦୀରେ କରୁଛନ୍ତି, ମୋର ତାଙ୍କରେ କିଛି ଲୀଳା କରିନାହାନ୍ତି। ସେଥିପାଇଁ ମହାପ୍ରଭୁ ଗଙ୍ଗା ନଦୀରେ ତାପରେ ବିଶେଷ ବହୁତ ଅନେକ ଲୀଳା ସବୁ କରିଛନ୍ତି। ଗଙ୍ଗା ନଦୀ ଜାମନବୀ ଲୋକ ହେଲା କିମ୍ବା ଜୟ ଜୟ ବରାଚାନ୍ଦେ ଆଳତୀକ ସଭା ଜାହ୍ନବୀ ତଟମଣି ଜଗବନ ଲୋକ ଜାହ୍ନବୀ ଜହ୍ନୁ ଜହ୍ନୁନାଥଙ୍କ ଋଷି ସେ ପାଳନ କରିଯାଇଥିଲେ ଗଙ୍ଗା, ତେଣୁ ଗଙ୍ଗାଙ୍କ ନାଁ ହେଉଛି ଜାହ୍ନବୀ। ତେଣୁ ଜହ୍ନୁ ତାଙ୍କର କର୍ମ ପଟେ ଗଙ୍ଗା ଦେବୀଙ୍କୁ ପୁଣି ପାଳନ କଲେ, ପାଳନ କରିଦେଇଥିଲେ କର୍ମ ପଟେ ପାଳନ କଲେ, ତେଣୁ ଗଙ୍ଗା ଦେବୀଙ୍କର ଗୋଟେ ନାଁ ହେଉଛି ଜାହ୍ନବୀ। ତେଣୁ ଏଇ ଯେଉଁ ଗଙ୍ଗା ନଦୀରେ ମହାପ୍ରଭୁଙ୍କର ଅନେକ ଲୀଳା ସବୁ ରହିଛି, ବାଲ୍ୟ ଲୀଳା ସବୁ ବିଶେଷ ଭାବରେ ଯାଉଛନ୍ତି, ବହୁତ ଲୀଳା ସବୁ ବର୍ଣ୍ଣନା କରାଯିବ। ତେଣୁ ଏଠି ଯେଉଁ ଲୀଳା ବର୍ଣ୍ଣନା କରାଯାଇଛି ସେଥିରେ କୃଷ୍ଣ ପ୍ରବେଶ କରୁଛନ୍ତି ଯେ କବୁ ଶିଶୁ ସାଙ୍ଗରେ ସ୍ନାନ କରିବା ଗଙ୍ଗା, ଯେ ବାଲ୍ୟ ଅବସ୍ଥାରେ ଯେଉଁ ସ୍ନାନ କରିବା ପାଇଁ ଗଙ୍ଗାକୁ ଯାଆନ୍ତି, ଗଙ୍ଗା ନଦୀରେ ସେଠି ସବୁ ସେ ଯେଉଁ ସ୍ଥଳଭାଗରୁ ଗଙ୍ଗା ଜଳକୁ ଲମ୍ପ ପ୍ରଦାନ କରିକି ଡେଇଁକି ସବୁ ସ୍ନାନ କରନ୍ତି ସାଙ୍ଗମାନଙ୍କ ସହିତ, ଏସବୁ ଲୀଳା ସବୁ କରିଛନ୍ତି, ସ୍ନାନ ଲୀଳା ସବୁ ରହିଛି। ଏବଂ କନ୍ୟାମାନ ଆଇଲା ତାମା ଦେବତା ବୋଲି କହିଲା, ଏବଂ ସେଇ ଯେଉଁ ଗଙ୍ଗା ନଦୀରେ ସବୁ ବିଭିନ୍ନ ଦଶ ବାର ବର୍ଷର ବାଳିକାମାନେ ଅଛନ୍ତି, କନ୍ୟାମାନେ ଅଛନ୍ତି, ସେମାନେ ସବୁ ଆସିକରି ଗଙ୍ଗା ନଦୀରେ ସ୍ନାନ କଲା ପରେ ସେମାନେ ସବୁ ପୂଜା କରନ୍ତି, ଶିବଜୀଙ୍କ ପୂଜା ଆରାଧନା କରନ୍ତି। ତେଣୁ ଏ ଜାଗାକୁ ପରେ ସବୁ ବର୍ଣ୍ଣନା କରାଯିବ।